ओम शांति, ओम शांति। आज 5 जनवरी 2025 आज अव्यक्त महावाक्य पुनरावृत्ति तारीख 17 अक्टूबर 2003 मूल्यर सारांश सारा वर्ष संतुष्ट मणि होई सर्वदा संतुष्ट रहिब एवं समस्तंकु संतुष्ट करिब। सारा वर्ष संतुष्ट मणि होई सर्वदा संतुष्ट रहिब एवं समस्तंकु संतुष्ट करिब। आज दिलाराम बाप दादा निजर चारियाडर सम्मुखरे बसिथिबा पिलामानंकु दूररे थिले मध्य निकटरे रहुथिबा प्रत्येक राजकुमार तथा अति स्नेही पिलामानंकु देखि हर्षित हेउछन्ति। प्रत्येक संतान राजा अटंती सेथिपई राजकुमार अटंती। एइभळि परमात्मा स्नेह प्राप्त करिबा परमात्मांकर गेल्हा संतान हेबार भाग्य सारा विश्व भितरे बहुत कम आत्मांकु प्राप्त होइथाय। किंतु तुमे समस्ते परमात्मा स्नेही परमात्मांकर गेल्हा संतान हेबार अधिकारी अट। दुनियारे आत्मा माने डाकुछंती आसो आसो, किंतु तुमे माने परमात्मांकर स्नेहर अनुभव करुछ, परमात्मांकर पालनारे पालित हेउछ, निजर एइभळि भाग्यकु अनुभव करुछ। त बाप दादा निजर सबु पिलांकु डबल राज्य अधिकारी रूपरे देखुछंती। ବର୍ତ୍ତମାନ ମଧ୍ୟ ସ୍ୱରାଜ୍ୟ ଅଧିକାରୀ ରାଜା ଅଟ ଏବଂ ଭବିଷ୍ୟତରେ ରାଜ୍ୟ କରିବା ତ ତୁମମାନଙ୍କର ଜନ୍ମସିଦ୍ଧ ଅଧିକାର ଅଟେ, ତେଣୁ ଡବଲ ରାଜା ଅଟ। ତେବେ ସମସ୍ତେ ରାଜା ଅଟ ନା? ପ୍ରଜା ତ ନୁହେଁ ନା? ରାଜଯୋଗୀ ଅଟ ନା? କେହି କେହି ପ୍ରଜାଯୋଗୀ ମଧ୍ୟ ଅଟ? କେହି ପ୍ରଜାଯୋଗୀ ନୁହେଁ ତ? କ'ଣ ପଛବାଲା ରାଜଯୋଗୀ ଅଟ ତ? ଏଠାରେ କେହି ପ୍ରଜାଯୋଗୀ ତ ନାହାନ୍ତି ନା? ଏହା ପକ୍କା ତ? ଭାବି ଚିନ୍ତି ହଁ କୁହ। ରାଜ୍ୟ ଅଧିକାରୀ ଅର୍ଥାତ୍ ସମସ୍ତ ସୂକ୍ଷ୍ମ ଏବଂ ସ୍ଥୂଳ କର୍ମେନ୍ଦ୍ରିୟଗୁଡ଼ିକର ଅଧିକାରୀ, କାହିଁକି ନା ସ୍ୱରାଜ୍ୟ କୁହାଯାଉଛି ନା? ତେବେ କେବେ କେବେ ରାଜା ହେଉଛ ନା ସଦାକାଳର ରାଜା ଅଟ? ମୂଳ କଥା ହେଲା ନିଜର ମନ ବୁଦ୍ଧି ସଂସ୍କାରର ମଧ୍ୟ ଅଧିକାରୀ ଅଟ ତ? ସବୁ ସମୟରେ ନା କେବେ କେବେ? ଯଦି ସ୍ୱରାଜ୍ୟ ବୋଲି କହୁଛ ତେବେ ସଦାକାଳର ସ୍ୱରାଜ୍ୟ ହୋଇଥାଏ ନା ଦିନକ ପାଇଁ ହୋଇଥାଏ? ଆର ଦିନକୁ ନଥାଏ? ରାଜ୍ୟ ଅଧିକାର ତ ସବୁଦିନ ପାଇଁ ଥାଏ ନା? ତେବେ ସଦା ସ୍ୱରାଜ୍ୟ ଅଧିକାରୀ ଅର୍ଥାତ୍ ସଦା ସର୍ବଦା ମନ ବୁଦ୍ଧି ସଂସ୍କାର ଉପରେ ଅଧିକାରୀ କ'ଣ ସଦାକାଳର ଅଟ ତ? ସଦା ଶବ୍ଦରେ କେହି ହଁ କହୁନାହାନ୍ତି। କେବେ କେବେ ମନ ତୁମକୁ ଚଲାଉଛି ନା ତୁମେ ମନକୁ ଚଲାଉଛ? କେବେ କେବେ ମନ ମାଲିକ ହୋଇଯାଉଛି କି? ହେଉଛି ନା? ତେବେ ଯିଏ ସଦାକାଳର ସ୍ୱରାଜ୍ୟ ଅଧିକାରୀ ସିଏ ହିଁ ବିଶ୍ୱରାଜ୍ୟ ଅଧିକାରୀ। ତେଣୁ ସବୁବେଳେ ଏହି କଥା ଚେକ୍ କର ଯେ ଯେତିକି ସମୟ ପର୍ଯ୍ୟନ୍ତ ଏବଂ ଯେତିକି ଶକ୍ତିର ସହିତ ନିଜର କର୍ମେନ୍ଦ୍ରିୟଗୁଡ଼ିକ ଉପରେ ତଥା ମନବୁଦ୍ଧି ସଂସ୍କାର ଉପରେ ଏବେ ଅଧିକାରୀ ହେଉଛ, ସେହି ଅନୁସାରେ ଭବିଷ୍ୟତରେ ମଧ୍ୟ ରାଜ୍ୟ ଅଧିକାର ପ୍ରାପ୍ତ ହେବ। ଯଦି ବର୍ତ୍ତମାନ ପରମାତ୍ମାଙ୍କର ପାଳନା, ପରମାତ୍ମାଙ୍କର ପାଠପଢ଼ା, ପରମାତ୍ମାଙ୍କର ଶ୍ରୀମତ ଆଧାରରେ ସଙ୍ଗମ ଯୁଗର ଏହି ଗୋଟିଏ ଜନ୍ମରେ ସଦାକାଳର ଅଧିକାରୀ ହୋଇପାରୁନାହଁ, ତେବେ 21 ଜନ୍ମ କିପରି ରାଜ୍ୟ ଅଧିକାରୀ ହେବ? ହିସାବ ଅଛି ନା? ବର୍ତ୍ତମାନ ସମୟରେ ସ୍ୱରାଜ୍ୟ ଅର୍ଥାତ୍ ସ୍ୱର ରାଜା ହେବା ଦ୍ୱାରା ହିଁ 21 ଜନ୍ମର ଗ୍ୟାରେଣ୍ଟି ମିଳିଥାଏ। ତେଣୁ ମୁଁ କିଏ ଏବଂ ଭବିଷ୍ୟତରେ କ'ଣ ହେବି ଏହି କଥା ବର୍ତ୍ତମାନର ଅଧିକାର ଦ୍ୱାରା ହିଁ ନିଜେ ଜାଣିପାରିବ। ଚିନ୍ତା କର, ତୁମ ଭଳି ବିଶେଷ ଆତ୍ମାମାନଙ୍କର ଅନାଦି ଆଦି ବ୍ୟକ୍ତିତ୍ୱ ଏବଂ ପର୍ସନାଲିଟି ଅର୍ଥାତ୍ ରିଆଲିଟି ଅର୍ଥାତ୍ ରାଜକୀୟତା କେତେ ଉଚ୍ଚ ଅଟେ। ଅନାଦି ରୂପରେ ମଧ୍ୟ ଦେଖ, ତୁମେ ଆତ୍ମାମାନେ ଯେତେବେଳେ ପରମଧାମରେ ମଧ୍ୟ ରହୁଛ ସେତେବେଳେ କେତେ ଚମକଦାର ଆତ୍ମା ଦେଖାଯାଉଛ। ସେହି ଚମକର ରୟାଲିଟି ଅର୍ଥାତ୍ ରାଜକୀୟତା ଏବଂ ପର୍ସନାଲିଟି ଅର୍ଥାତ୍ ପବିତ୍ରତା ବ୍ୟକ୍ତିତ୍ୱର ମାନ କେତେ ଶ୍ରେଷ୍ଠ ଅଟେ କ'ଣ ଦେଖିପାରୁଛ ତ? ଏହା ବ୍ୟତୀତ ଆତ୍ମା ରୂପରେ ମଧ୍ୟ ରହୁଛ, ତେଣୁ ନିକଟରେ ହିଁ ରହୁଛ। ଯେପରି ଆକାଶରେ କେହି କେହି ତାରକାଗୁଡ଼ିକ ବହୁତ ଅଧିକ ଚମକୁଥାନ୍ତି ନା, ସେହିଭଳି ତୁମେ ଆତ୍ମାମାନେ ମଧ୍ୟ ବିଶେଷ କରି ବାବାଙ୍କ ସହିତ ବିଶେଷ ଭାବରେ ଚମକୁଥିବାର ତାରକା ଅଟ। ତେଣୁ ପରମଧାମରେ ମଧ୍ୟ ତୁମେମାନେ ବାବାଙ୍କର ନିକଟବର୍ତ୍ତୀ ହୋଇ ରହୁଛ ଏବଂ ସତ୍ୟଯୁଗ ଆଦି ସମୟରେ ତୁମ ଦେବାତ୍ମାମାନଙ୍କର ବ୍ୟକ୍ତିତ୍ୱ ଏବଂ ରାଜକୀୟତା କେତେ ଉଚ୍ଚ ଅଟେ। ତେବେ ସାରା କଳ୍ପରେ ଚକ୍ର ଲଗାଇ ଦେଖ, ଏଠାରେ ଧର୍ମ ଆତ୍ମାମାନେ ମଧ୍ୟ ଜନ୍ମ ନେଇଛନ୍ତି, ମହାତ୍ମାମାନେ ମଧ୍ୟ ଜନ୍ମ ନେଇଛନ୍ତି, ଧର୍ମ ପିତାମାନେ ମଧ୍ୟ ଜନ୍ମ ନେଇଛନ୍ତି, ନେତାମାନେ ମଧ୍ୟ ଜନ୍ମ ନେଇଛନ୍ତି, ଅଭିନେତାମାନେ ମଧ୍ୟ ଜନ୍ମ ନେଇଛନ୍ତି, କିନ୍ତୁ ଏଭଳି ବ୍ୟକ୍ତିତ୍ୱ ଅନ୍ୟ କାହାର ଅଛି କି ଯାହାକି ତୁମ ଦେବାତ୍ମାମାନଙ୍କର ସତ୍ୟ ଯୁଗରେ ଥିଲା? ତେବେ ନିଜର ଦେବତା ସ୍ୱରୂପ ସମ୍ମୁଖକୁ ଆସିଯାଉଛି ତ କ'ଣ ଆସୁଛି ନା କିଏ ଜାଣେ ମୁଁ ହେବି କି ନ ହେବି, ଏହା ତ ପକ୍କା ଅଟେ ନା? ଏବେ ନିଜର ଦେବତା ସ୍ୱରୂପକୁ ସମ୍ମୁଖକୁ ଆଣ ଏବଂ ଦେଖ କ'ଣ ନିଜର ବ୍ୟକ୍ତିତ୍ୱ ଆସିଗଲା ତ, ସେଥିରେ କେତେ ରାଜକୀୟତା ଥିଲା ଯାହାଦ୍ୱାରା ପ୍ରକୃତି ମଧ୍ୟ ସତ୍ୱପ୍ରଧାନ ହୋଇଯାଉଛି। ପକ୍ଷୀମାନେ, ବୃକ୍ଷଲତାଗୁଡ଼ିକ ଏବଂ ଫଳ ଫୁଲ ସବୁ କିଛି ସତ୍ୱପ୍ରଧାନ ଅର୍ଥାତ୍ ରାଜକୀୟ ଅଟେ। ଆଚ୍ଛା, ଏବେ ଆଉ ଟିକିଏ ତଳକୁ ଆସ, ନିଜର ପୂଜ୍ୟ ରୂପକୁ ଦେଖିଛ ନା? ଦେଖିଛ ନା ତୁମମାନଙ୍କର ପୂଜା ହେଉଛି? କ'ଣ ଡବଲ ବିଦେଶୀମାନେ ପୂଜ୍ୟ ହେବ ନା କେବଳ ଭାରତବାସୀ ପୂଜ୍ୟ ହେବେ? କ'ଣ ତୁମେମାନେ ଦେବୀ ଦେବତା ହୋଇଥିଲ ନା? ଶୁଣ୍ଢବାଲା ଦେବତା ନୁହେଁ କି ଲାଞ୍ଜବାଲା ଦେବତା ମଧ୍ୟ ନୁହେଁ, ଦେବୀମାନେ ମଧ୍ୟ କାଳୀ ରୂପବାଲା ନୁହନ୍ତି, କିନ୍ତୁ ଦେବତାମାନଙ୍କର ମନ୍ଦିରରେ ଦେଖ ତୁମମାନଙ୍କର ପୂଜ୍ୟ ସ୍ୱରୂପର ରାଜକୀୟତା ଏବଂ ବ୍ୟକ୍ତିତ୍ୱ କେତେ ଶ୍ରେଷ୍ଠ ଅଟେ। ମୂର୍ତ୍ତି ହୋଇଥିବ 4 ଫୁଟର ବା 5 ଫୁଟର, କିନ୍ତୁ ମନ୍ଦିରକୁ କେତେ ବଡ଼ କରି ତିଆରି କରୁଛନ୍ତି, ଏହା ମଧ୍ୟ ତୁମମାନଙ୍କର ରାଜକୀୟତାର ଏବଂ ବ୍ୟକ୍ତିତ୍ୱର ପ୍ରତୀକ ଅଟେ। ଆଜିକାଲିର ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ରାଜା ମହାରାଜା ହୁଅନ୍ତୁ, ବିଚରା ସେମାନଙ୍କର ପିତୁଳା ତିଆରି କରି ଖରା ବର୍ଷାରେ ରଖିଦେଉଛନ୍ତି, ତେଣିକି ଯାହା ବି ହେଉ, କିନ୍ତୁ ତୁମମାନଙ୍କର ପୂଜ୍ୟ ସ୍ୱରୂପର ବ୍ୟକ୍ତିତ୍ୱ କେତେ ମହାନ, କ'ଣ ବଢ଼ିଆ ଅଟେ ନା? କୁମାରୀମାନେ ବସିଛନ୍ତି ନା, ଏହା ତୁମମାନଙ୍କର ରାଜକୀୟତା ତ ଅଟେ ନା? ପୁଣି ଶେଷରେ ସଙ୍ଗମ ଯୁଗରେ ମଧ୍ୟ ତୁମମାନଙ୍କର ରାଜକୀୟତା କେତେ ଉଚ୍ଚ ଅଟେ, ବ୍ରାହ୍ମଣ ଜୀବନର ବ୍ୟକ୍ତିତ୍ୱ କେତେ ଉଚ୍ଚ ଅଟେ। ପ୍ରତ୍ୟକ୍ଷରେ ସ୍ୱୟଂ ଭଗବାନ ହିଁ ତୁମମାନଙ୍କର ବ୍ରାହ୍ମଣ ଜୀବନରେ ବ୍ୟକ୍ତିତ୍ୱ ଏବଂ ରାଜକୀୟତା ଭରି ଦେଉଛନ୍ତି। ତେବେ ଏହି ବ୍ରାହ୍ମଣ ଜୀବନର ଚିତ୍ରକାର କିଏ? ସ୍ୱୟଂ ପରମାତ୍ମା। ତେଣୁ ଏହି ବ୍ରାହ୍ମଣ ଜୀବନର ପର୍ସନାଲିଟି ଏବଂ ରୟାଲିଟି କ'ଣ? ପ୍ୟୁରିଟି ଅର୍ଥାତ୍ ପବିତ୍ରତା। ପବିତ୍ରତା ହିଁ ରାଜକୀୟତା, ଏହା ଠିକ୍ କଥା ନା? ଏଠାରେ ଯେତେ ସବୁ ବ୍ରାହ୍ମଣ ଆତ୍ମାମାନେ ବସିଛ, କ'ଣ ଭାବୁଛ, ପବିତ୍ରତା ହିଁ ରାଜକୀୟତା ଅଟେ ନା? ହଁ, ସମସ୍ତେ ମୁଣ୍ଡ ହଲାଓ, ପଛବାଲା ହାତ ଉଠାଉଛନ୍ତି। ତୁମେମାନେ ପଛରେ ବସିନା, ହଁ ସମ୍ମୁଖରେ ହିଁ ବସିଛ। ଦେଖ, ଦୃଷ୍ଟି ମଧ୍ୟ ସହଜରେ ପଛକୁ ଚାଲିଯାଉଛି। ଆଗବାଲାଙ୍କୁ ଦେଖିବା ପାଇଁ ତ ତଳକୁ ଦେଖିବାକୁ ପଡୁଛି, କିନ୍ତୁ ପଛକୁ ଆପେ ଆପେ ଦୃଷ୍ଟି ଚାଲିଯାଉଛି। ତେଣୁ ଏବେ ଚେକ୍ କର, ପ୍ୟୁରିଟିର ପର୍ସନାଲିଟି ଅର୍ଥାତ୍ ପବିତ୍ରତାର ବ୍ୟକ୍ତିତ୍ୱ ସଦାସର୍ବଦା କାୟମ ରହୁଛି ତ? ମନ, ବଚନ, କର୍ମ, ଦୃଷ୍ଟି, ବୃତ୍ତି ଏବଂ କୃତି ସବୁଥିରେ ପ୍ୟୁରିଟି ଅଛି ତ? ମାନସିକ ପବିତ୍ରତାର ଅର୍ଥ ହେଲା ସର୍ବଦା ଏବଂ ସମସ୍ତଙ୍କ ପ୍ରତି ଶୁଭ ଭାବନା ଏବଂ ଶୁଭ କାମନା ସମସ୍ତଙ୍କ ପ୍ରତି। ତେବେ ସେହି ଆତ୍ମା ଯେପରି ବି ହୋଇଥାଉ ନା କାହିଁକି, କିନ୍ତୁ ପବିତ୍ରତା ଯୁକ୍ତ ରାଜକୀୟ ମାନସିକତାର ଲକ୍ଷଣ ହେଲା ସମସ୍ତଙ୍କ ପ୍ରତି ଶୁଭ ଭାବନା, ଶୁଭ କାମନା, କଲ୍ୟାଣର ଭାବନା, ଦୟାର ଭାବନା ଏବଂ ଦାତା ପଣିଆର ଭାବନା। ଏହା ବ୍ୟତୀତ ଦୃଷ୍ଟିରେ ସର୍ବଦା ସମସ୍ତଙ୍କ ପ୍ରତି ହୁଏତ ଆତ୍ମିକ ସ୍ୱରୂପ ଦେଖାଯାଉ, ନଚେତ୍ ଫରିସ୍ତା ସ୍ୱରୂପ ଦେଖାଯାଉ। ଯଦିଓ ସେ ଫରିସ୍ତା ହୋଇନାହିଁ, କିନ୍ତୁ ମୋର ଦୃଷ୍ଟିରେ ଫରିସ୍ତା ରୂପ ଏବଂ ଆତ୍ମିକ ରୂପ ହିଁ ରହିଥାଉ। ଏବଂ କୃତି ଅର୍ଥାତ୍ ସମ୍ବନ୍ଧ ସମ୍ପର୍କରେ ଆସିବାରେ, କର୍ମ କରିବା ସମୟରେ ସମସ୍ତଙ୍କୁ ସ୍ନେହ ଦେବା ଏବଂ ସୁଖ ଦେବା। ଚାହେ ଅନ୍ୟ କେହି ମୋତେ ସ୍ନେହ ଦିଅନ୍ତୁ ବା ନ ଦିଅନ୍ତୁ, କିନ୍ତୁ ମୋର କର୍ତ୍ତବ୍ୟ ହେଲା ସ୍ନେହ ଦେଇ ସମସ୍ତଙ୍କୁ ସ୍ନେହୀ କରିବା, ସୁଖ ଦେବା। ତୁମର ସ୍ଲୋଗାନ ଅଛି ନା, ନା ଦୁଃଖ ନିଅ ନା ଦୁଃଖ ଦିଅ, ଦେବାର ବି ନାହିଁ କି ନେବାର ବି ନାହିଁ। ଦେବାବାଲା ତୁମକୁ କେବେ ଯଦି ଦୁଃଖ ବି ଦେଉଛି, ତେବେ ତୁମେ ତାକୁ ସୁଖର ସ୍ମୃତିରେ ଦେଖ, କାରଣ ତଳେ ପଡ଼ିଯାଇଥିବା ଲୋକକୁ ଆଉ ଅଧିକ ତଳକୁ ଠେଲି ଦିଆଯାଏ ନାହିଁ, ତାକୁ ସବୁବେଳେ ଉଚ୍ଚକୁ ଉଠାଇଥାନ୍ତି। ସେ ବିଚରା ପରବଶ ହୋଇ ତୁମକୁ ଦୁଃଖ ଦେଉଛି, ତଳକୁ ଖସି ଯାଇଛି ନା, ତେଣୁ ତାକୁ ଆଉ ତଳକୁ ଠେଲି ଦିଅ ନାହିଁ। ଏମିତି ନୁହେଁ ଯେ ତାକୁ ଆଉ ଗୋଟିଏ ଗୋଇଠା ମାରିଦିଅ, ନା, ତାକୁ ସ୍ନେହର ସହିତ ଉଚ୍ଚକୁ ଉଠାଅ। ଏଥିରେ ମଧ୍ୟ ପ୍ରଥମେ ଦାନ ନିଜ ଘରୁ ଆରମ୍ଭ କର, ଦାନ ପୁଣ୍ୟର କାର୍ଯ୍ୟ ପ୍ରଥମେ ନିଜ ଘରୁ ଆରମ୍ଭ କରାଯାଏ ନା। ତେଣୁ ନିଜର ସବୁ ସାଥୀମାନଙ୍କୁ, ସେବାର ସାଥୀମାନଙ୍କୁ, ବ୍ରାହ୍ମଣ ପରିବାରର ସାଥୀମାନଙ୍କୁ, ପ୍ରତ୍ୟେକଙ୍କୁ ଉଚ୍ଚକୁ ଉଠାଅ। ସେମାନେ ନିଜର ଖରାପ ଗୁଣ ଦେଖାଇଲେ ମଧ୍ୟ ତୁମେ ସେମାନଙ୍କର ବିଶେଷତାକୁ ଦେଖ, ସମସ୍ତେ କ୍ରମାନ୍ୱୟ ହିସାବରେ ତ ରହିବେ ନା। ଦେଖ, 108 ମାଳା ତୁମମାନଙ୍କର ହିଁ ସ୍ମାରକୀ ଅଟେ, ସମସ୍ତେ ପ୍ରଥମ ନମ୍ବର ତ ନୁହନ୍ତି ନା, 108 ପର୍ଯ୍ୟନ୍ତ ନମ୍ବର ରହିଛି ନା, ତେଣୁ ସମସ୍ତେ କ୍ରମାନ୍ୱୟରେ ଅଛନ୍ତି ଏବଂ ରହିବେ ମଧ୍ୟ, କିନ୍ତୁ ମୋର କର୍ତ୍ତବ୍ୟ କ'ଣ? ଏମିତି ବି ଭାବିବାର ନାହିଁ ଯେ ମୁଁ ତ 8 ଜଣଙ୍କ ଭିତରେ ଆଦୌ ନୁହେଁ, ହୁଏତ 108 ଭିତରେ ଆସିଯାଇପାରେ, ମୁଁ 108 ନମ୍ବରର ଶେଷ ଦାନ ମଧ୍ୟ ହୋଇପାରେ। ତେଣୁ ମୋ ଭିତରେ କିଛି ନା କିଛି ଖରାପ ସଂସ୍କାର ତ ଥିବ ନା, କିନ୍ତୁ ତାହା ନୁହେଁ। ଅନ୍ୟମାନଙ୍କୁ ସୁଖ ଦେଇ ଦେଇ, ସ୍ନେହ ଦେଇ ଦେଇ ତୁମର ସଂସ୍କାର ମଧ୍ୟ ସ୍ନେହୀ ଏବଂ ସୁଖୀ ନିଶ୍ଚିତ ହୋଇଯିବ। ଏହା ହିଁ ସେବା ଅଟେ ଏବଂ ଏହି ସେବା ପ୍ରଥମେ ନିଜଠାରୁ ହିଁ ଆରମ୍ଭ କର। ବାପଦାଦାଙ୍କୁ ଆଜି ଗୋଟିଏ କଥା ଉପରେ ହସ ଲାଗୁଥିଲା, କହିବୁ ତାହା କ'ଣ? ଦେଖିବ ତୁମମାନଙ୍କୁ ମଧ୍ୟ ହସ ଲାଗିବ। ବାପଦାଦା ତ ପିଲାମାନଙ୍କର ସବୁ ଖେଳ ଦେଖୁଛନ୍ତି ନା। ବାପଦାଦା ଗୋଟିଏ ସେକେଣ୍ଡ ଭିତରେ କେତେବେଳେ କେଉଁ ସେଣ୍ଟର ଟିଭି ଅନ୍ କରିଦେଉଛନ୍ତି, କେବେ ବିଦେଶର କେବେ ଭାରତର ଟିଭିର ସୁଇଚ୍ ଅନ୍ କରିଦେଉଛନ୍ତି। ତେଣୁ ଜଣା ପଡ଼ିଯାଉଛି ପିଲାମାନେ କ'ଣ କରୁଛନ୍ତି, କାହିଁକି ନା ବାବାଙ୍କର ପିଲାମାନଙ୍କ ପ୍ରତି ସ୍ନେହ ଅଛି ନା। ପିଲାମାନେ ମଧ୍ୟ କହୁଛନ୍ତି ଆମେ ବାବାଙ୍କ ସମାନ ନିଶ୍ଚିତ ହେବୁ। ଏହା ତ ପକ୍କା ଅଟେ ନା, ସମାନ ତ ନିଶ୍ଚିତ ହେବ ହେବ ନା? ଭାବି ଚିନ୍ତି ହାତ ଉଠାଅ। ହଁ, ଯେଉଁମାନେ ଭାବୁଛନ୍ତି ଚାହେ ମରିବାକୁ ପଡ଼ୁ, ନଇବାକୁ ପଡ଼ୁ, ସହନ କରିବାକୁ ପଡ଼ୁ, ଶୁଣିବାକୁ ବି ପଡ଼ୁ, କିନ୍ତୁ ନିଶ୍ଚିତ ସମାନ ହୋଇ ଦେଖାଇବୁ, ସେମାନେ ହାତ ଉଠାଅ। କୁମାରୀମାନେ ଭାବି ଚିନ୍ତି ହାତ ଉଠାଅ, ଏମାନଙ୍କର ଫଟୋ ଉଠାଅ। କୁମାରୀ ବହୁତ ଆସିଛନ୍ତି, ମରିବାକୁ ପଡ଼ିବ, ମୁଣ୍ଡ ନୁଆଇବାକୁ ପଡ଼ିବ, ପାଣ୍ଡବମାନେ ହାତ ଉଠାଅ। ଶୁଣିଲ ତ, ସମାନ ହେବାକୁ ପଡ଼ିବ। ଯଦି ସମାନ ନ ହେବ ତେବେ ମଜା ଆସିବ ନାହିଁ, ପରମଧାମରେ ମଧ୍ୟ ପାଖାପାଖି ରହିପାରିବ ନାହିଁ, ପୂଜ୍ୟ ପଦରେ ମଧ୍ୟ ଫରକ ପଡ଼ିଯିବ, ସତ୍ୟଯୁଗର ରାଜ୍ୟ ଭାଗ୍ୟ ପ୍ରାପ୍ତ କରିବାରେ ମଧ୍ୟ ଫରକ ପଡ଼ିଯିବ। ବ୍ରହ୍ମା ବାବାଙ୍କ ସହିତ ତୁମର ସ୍ନେହ ଅଛି ନା? ଡବଲ ବିଦେଶୀମାନଙ୍କର ସବୁଠାରୁ ଅଧିକ ସ୍ନେହ ଅଛି। ଯାହାଙ୍କର ବ୍ରହ୍ମା ବାବାଙ୍କ ସହିତ ଅତୁଟ ସ୍ନେହ ରହିଛି ସେମାନେ ହାତ ଉଠାଅ। ଆଚ୍ଛା, ପକ୍କା ସ୍ନେହ ଅଛି ନା? ଏବେ ପ୍ରଶ୍ନ ପଚାରିବୁ, ଯାହାର ଯାହା ପ୍ରତି ସ୍ନେହ ଥାଏ ସେମାନଙ୍କର ସ୍ନେହର ପ୍ରତୀକ ହେଲା ଯେଉଁ କଥା ତାକୁ ଭଲ ଲାଗିବ ତାହା ସ୍ନେହ କରିବା ବାଲାଙ୍କୁ ମଧ୍ୟ ଭଲ ଲାଗିବ। ଉଭୟଙ୍କର ସଂସ୍କାର, ସଂକଳ୍ପ, ସ୍ୱଭାବରେ ସମାନତା ଥାଏ, ସେଥିପାଇଁ ସେ ତାକୁ ପ୍ରିୟ ଲାଗିଥାଏ। ଯଦି ବ୍ରହ୍ମା ବାବାଙ୍କ ସହିତ ସ୍ନେହ ଅଛି ତେବେ ପ୍ରଥମ ଜନ୍ମରୁ ନେଇ 21 ଜନ୍ମ ପର୍ଯ୍ୟନ୍ତ ତାଙ୍କ ସହିତ ଆସିବା ଦରକାର। ଦ୍ୱିତୀୟ ତୃତୀୟ ଜନ୍ମରେ ଆସିଲେ ଭଲ ଲାଗିବ ନାହିଁ। ତେଣୁ ପ୍ରଥମ ଜନ୍ମରୁ ନେଇ ଶେଷ ଜନ୍ମ ପର୍ଯ୍ୟନ୍ତ ସାଥିରେ ରହିବେ, ଭିନ୍ନ ଭିନ୍ନ ରୂପରେ ସାଥିରେ ରହିବେ। ତେବେ ସାଥିରେ ମଧ୍ୟ କିଏ ରହିପାରିବ ଯିଏ ସମାନ ହୋଇଥିବ? ସିଏ ତ ନମ୍ବର ୱାନ୍ ଆତ୍ମା, ତେଣୁ ତାଙ୍କ ସହିତ କିପରି ରହିପାରିବ? ନିଜେ ନମ୍ବର ୱାନ୍ ହୋଇଯାଇ ସାଥିରେ ରହିପାରିବ ନା? ସବୁଥିରେ ନମ୍ବର ୱାନ୍, ସଂକଳ୍ପରେ, ବାଣୀରେ, କର୍ମରେ, ବୃତ୍ତିରେ, ଦୃଷ୍ଟିରେ, କୃତିରେ, ସବୁଥିରେ ନମ୍ବର ୱାନ୍। ତେବେ ସମସ୍ତେ ନମ୍ବର ୱାନ୍ ଅଟ ନା ନମ୍ବର ୱାର ଅଟ? ଯଦି ସ୍ନେହ ଅଛି ତେବେ ସ୍ନେହ ବଦଳରେ କିଛି ବି ତ୍ୟାଗ କରିବା କଷ୍ଟକର ନୁହେଁ। କଳିଯୁଗର ଅନ୍ତ ସମୟରେ ସ୍ନେହ ଏହି ଶେଷ ଜନ୍ମରେ ମଧ୍ୟ ଦେହ ଅଭିମାନୀ ପ୍ରେମିକ ପ୍ରେମିକା ଜୀବନ ମଧ୍ୟ ହରାଇ ଦେଉଛନ୍ତି। ତେଣୁ ତୁମେମାନେ ଯଦି ବ୍ରହ୍ମା ବାବାଙ୍କର ସ୍ନେହ ବଦଳରେ ନିଜର ସଂସ୍କାରକୁ ପରିବର୍ତ୍ତନ କରିଦେବ ତେବେ ଏହା କିଛି ବଡ଼ କଥା ନୁହେଁ। କ'ଣ ଭାବୁଛ? ନୁହେଁ ନା? ତେବେ ଆଜିଠାରୁ ସମସ୍ତଙ୍କର ସଂସ୍କାର ବଦଳି ଗଲା ତ? କା, ତୁମର ସାଥିମାନଙ୍କ ଠାରୁ ରିପୋର୍ଟ ମଧ୍ୟ ନିଆଯିବ କା? ତ ଦାଦୀମାନେ ଶୁଣୁଛ ତ, ଏମାନେ କହୁଛନ୍ତି ସଂସ୍କାର ବଦଳି ଗଲା ନା? ଆଉ କିଛି ସମୟ ଲାଗିବ କି? କ'ଣ କହୁଛ? ନ୍ୟୁୟର୍କର ମୋହିନୀ ଶୁଣାଅ, ବଦଳି ଯିବେ ନା ଏମାନେ? ସମସ୍ତେ ବଦଳି ଯିବେ ନା? ଆମେରିକା ବାଲା ତ ନିଶ୍ଚିତ ବଦଳି ଯିବେ, କିନ୍ତୁ ହସିବାର କଥାଟି ବାକି ରହିଗଲା। ତେବେ ସେହି ହସ କଥାଟି ହେଲା, ସମସ୍ତେ କହୁଛନ୍ତି ଆମେ ପୁରୁଷାର୍ଥ ତ ବହୁତ କରୁଛୁ ଏବଂ ବାପ ଦାଦାଙ୍କୁ ଦୟା ମଧ୍ୟ ଲାଗୁଛି, ପିଲାମାନେ ବହୁତ ପୁରୁଷାର୍ଥ କରୁଛନ୍ତି, କେବେ କେବେ ତ ମେହନତ ବହୁତ କରୁଛନ୍ତି, କିନ୍ତୁ କ'ଣ କହୁଛନ୍ତି, କ'ଣ କରିବି, ମୋର ସଂସ୍କାର ତ ଏହିଭଳି, ସଂସ୍କାରକୁ ଦୋଷ ଦେଇ ନିଜକୁ ହାଲୁକା କରିଦେଉଛନ୍ତି। କିନ୍ତୁ ବାପଦାଦା ଆଜି ଦେଖିଲେ ଯେ ତୁମେମାନେ ଯାହାକୁ ମୋର ସଂସ୍କାର ବୋଲି କହୁଛ ପ୍ରକୃତରେ କ'ଣ ତାହା ତୁମର ସଂସ୍କାର ଅଟେ କି? ତୁମେମାନେ ତ ଆତ୍ମା ଅଟ, ଦେହ ତ ନୁହେଁ ନା? ତେବେ ଆତ୍ମାର ସଂସ୍କାର କ'ଣ ଏବଂ ତୁମମାନଙ୍କର ପ୍ରକୃତ ମୂଳ ସଂସ୍କାର କ'ଣ? ଆଜି ଯାହାକୁ ତୁମେ ମୋର ବୋଲି କହୁଛ ତାହା ତୁମର ନା ରାବଣର? କାହାର? ତୁମର ଅଟେ କି? ନୁହେଁ ନା? ତେବେ ଏହାକୁ ମୋର ସଂସ୍କାର ବୋଲି କାହିଁକି କହୁଛ? କହୁଛ ନା ମୋର ସଂସ୍କାର ହିଁ ଏହିଭଳି, ତେଣୁ ଆଜିଠାରୁ ଏଭଳି କହିବ ନାହିଁ। ଯେପରି କେବେ କେବେ କେଉଁଠୁ କେଉଁଠୁ ଝାଟୁଆ ଉଡି ଆସି ପଡ଼ିଯାଏ ନା, ସେହିଭଳି ରାବଣର ଜିନିଷ ତୁମ ଭିତରକୁ ଆସିଯାଇଛି, ତେଣୁ ଏହାକୁ ମୋର କିପରି କହୁଛ? କ'ଣ ମୋର ଅଟେ କି? ନୁହେଁ ନା? ତେଣୁ ଏବେ ଆଉ କେବେ ବି ସେଭଳି କହିବ ନାହିଁ। ଯେତେବେଳେ ବି ମୋର ଶବ୍ଦ କହିବ ପ୍ରଥମେ ଭାବିବ ମୁଁ କିଏ ଏବଂ ମୋର ସଂସ୍କାର କ'ଣ। ଦେହ ଅଭିମାନ ହିସାବରେ ଏହା ମୋର ସଂସ୍କାର, କିନ୍ତୁ ଆତ୍ମ ଅଭିମାନୀ ସ୍ଥିତିରେ ଏହି ସଂସ୍କାର ନୁହେଁ। ତେଣୁ ଏବେଠାରୁ ଏହି ଭାଷାକୁ ମଧ୍ୟ ପରିବର୍ତ୍ତନ କରିଦିଅ। ମୋର ସଂସ୍କାର କହିବା ଦ୍ୱାରା ବେପରୁଆ ହୋଇଯାଇଛ, କହୁଛ ମୋର ଉଦ୍ଦେଶ୍ୟ ସେହିଭଳି ନୁହେଁ, କିନ୍ତୁ ଏହା ମୋର ସଂସ୍କାର ହୋଇଯାଇଛି। ଆଚ୍ଛା, ଆଉ ଗୋଟିଏ ଶବ୍ଦ କ'ଣ କହୁଛ? ମୋର ସ୍ୱଭାବ।
ତେବେ ସ୍ୱଭାବ ଶବ୍ଦ କେତେ ଭଲ ଶବ୍ଦ ଅଟେ। ସୋ ଅର୍ଥାତ୍ ଆତ୍ମା ତ ସର୍ବଦା ଭଲ ଅଟେ। ମୋର ସ୍ୱଭାବ ଅର୍ଥାତ୍ ସୋ ଆତ୍ମାର ଭାବ ସର୍ବଦା ଭଲ ଅଟେ, ଖରାପ ତ ନୁହେଁ। ତେଣୁ ତୁମେମାନେ ଯେଉଁ ଶବ୍ଦ ବ୍ୟବହାର କରୁଛ, ମୋର ସ୍ୱଭାବ ଏହିଭଳି, ଏବେ ଏହି ଭାଷାକୁ ବଦଳାଅ। ଯେତେବେଳେ ବି ମୋର ଶବ୍ଦ ବ୍ୟବହାର କରୁଛ, ସେତେବେଳେ ଭାବ ଯେ ମୋର ମୂଳ ସଂସ୍କାର କ'ଣ, ଏହା କିଏ କହୁଛି, ଆତ୍ମା କହୁଛି ନା ଏହା ମୋର ସଂସ୍କାର। ଯଦି ଏହିଭଳି ବିଚାର କରିବ ତେବେ ନିଜ ଉପରେ ହସ ଲାଗିବ। ହସ ଲାଗିବ ନା, ଯଦି ନିଜ ଉପରେ ହସ ଲାଗିବ ତେବେ ଖିଟ୍ କରିବା ବନ୍ଦ ହୋଇଯିବ। ଏହାକୁ କୁହାଯାଏ ଭାଷାର ପରିବର୍ତ୍ତନ କରିବା, ଅର୍ଥାତ୍ ପ୍ରତ୍ୟେକ ଆତ୍ମା ପ୍ରତି ସମାନ ଏବଂ ସମ୍ମାନର ଭାବନା ରଖିବା। ନିଜେ ମଧ୍ୟ ସର୍ବଦା ସମାନରେ ରୁହ ଏବଂ ଅନ୍ୟମାନଙ୍କୁ ମଧ୍ୟ ସମାନର ସହିତ ଦେଖ। ତୁମେ ଯଦି ସମସ୍ତଙ୍କୁ ସମାନର ସହିତ ଦେଖିବ, ତେବେ ତୁମ ଭିତରେ ଯେଉଁ ସବୁ ମନାନ୍ତର ମତାନ୍ତର ହେଉଛି, ଯାହା ତୁମକୁ ମଧ୍ୟ ପସନ୍ଦ ନୁହେଁ, କ'ଣ ଯେତେବେଳେ କୌଣସି ଖିଟ୍ ହୋଇଯାଉଛି ତୁମକୁ ଭଲ ଲାଗୁଛି କି? ଭଲ ଲାଗୁନାହିଁ ନା। ତେଣୁ ପରସ୍ପରକୁ ସମାନର ସହିତ ଦେଖ। ଇଏ ବିଶେଷ ଆତ୍ମା ଅଟେ, ଇଏ ପରମାତ୍ମାଙ୍କର ପାଳନାରେ ପାଳିତ ହେଉଥିବା ଆତ୍ମା ଅଟେ। ଇଏ କୋଟିକ ଭିତରେ କେହି ଏବଂ କେହି କେହିଙ୍କ ଭିତରେ ମଧ୍ୟ କେହି, ଅର୍ଥାତ୍ ଅତି ବିଶେଷ ଆତ୍ମା ଅଟେ। କେବଳ ଏହି ଗୋଟିଏ କାମ କର, ନିଜର ନୟନରେ ବିନ୍ଦୁକୁ ହିଁ ସମାହିତ କରିଦିଅ। ବାସ୍, ଗୋଟିଏ ବିନ୍ଦୁରେ ତ ଦେଖୁଛ, ତା ସହିତ ଆଉ ଗୋଟିଏ ବିନ୍ଦୁ ମଧ୍ୟ ସମାହିତ କରିଦିଅ, ତେବେ ଆଉ କିଛି ବି ହେବ ନାହିଁ। ତୁମକୁ କୌଣସି ମେହନତ କରିବାକୁ ପଡ଼ିବ ନାହିଁ। ଯେପରି ଆତ୍ମା ଆତ୍ମାକୁ ଦେଖୁଛି, ଆତ୍ମା ଆତ୍ମାଙ୍କୁ କଥା କହୁଛି, ନିଜର ଦୃଷ୍ଟି ଏବଂ ବୃତ୍ତିକୁ ଆତ୍ମିକ କରିଦିଅ। ବୁଝିପାରିଲ କ'ଣ କରିବ? ଏବେ ଆଉ ମୋର ସଂସ୍କାର ବୋଲି କେବେ ବି କହିବ ନାହିଁ। ଯେତେବେଳେ ସ୍ୱଭାବ ଶବ୍ଦ କହୁଛ, ସେତେବେଳେ ସୋ ଆତ୍ମାର ଭାବରେ ସ୍ଥିତ ହୋଇଯାଅ। ଠିକ୍ କଥା ନା? ବାପଦାଦା ଚାହୁଁଛନ୍ତି ଯେ ଏହି ବର୍ଷ ପୁରା ବର୍ଷକ ଯାକ, ଯଦିଓ ବାବାଙ୍କ ସହିତ ମିଶିବାର ସିଜିନ୍ 6 ମାସ ଚାଲୁଛି, ପୁଣି ବି ପୁରା ବର୍ଷ ଯିଏ ଯାହା ସହିତ ଯେତେବେଳେ ବି ମିଶୁଛ, ଯାହା ସହିତ ମିଶୁଛ, ଚାହେ ପରସ୍ପର ସହିତ ମିଶୁଛ ବା ଅନ୍ୟ ଆତ୍ମାମାନଙ୍କ ସହିତ ମିଶୁଛ, କିନ୍ତୁ ଯେତେବେଳେ ବି ମିଶୁଛ, ଯାହା ସହିତ ବି ମିଶୁଛ, ତାକୁ ସନ୍ତୁଷ୍ଟତାର ସହଯୋଗ ଦିଅ। ନିଜେ ମଧ୍ୟ ସନ୍ତୁଷ୍ଟ ରୁହ ଏବଂ ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କର। ତେଣୁ ଏହି ସିଜିନ୍ର ସମାନ ହେଲା ସନ୍ତୁଷ୍ଟମଣି। ସଦା ସନ୍ତୁଷ୍ଟମଣି ଭାଇମାନେ ମଧ୍ୟ ମଣି ଅଟନ୍ତି, ମଶା ନୁହେଁ ମଣି ଅଟ। ପ୍ରତ୍ୟେକ ଆତ୍ମା ସବୁ ସମୟରେ ସନ୍ତୁଷ୍ଟମଣି ଅଟ। ଯଦି ନିଜେ ସନ୍ତୁଷ୍ଟ ରହିବ, ତେବେ ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିପାରିବ। ସନ୍ତୁଷ୍ଟ ରହିବ ଏବଂ ସନ୍ତୁଷ୍ଟ କରିବ, ଠିକ୍ ଅଛି, ପସନ୍ଦ ତ? ସମସ୍ତେ ହାତ ଉଠାଇଲେ, ବହୁତ ଭଲ, ଅଭିନନ୍ଦନ ଅଭିନନ୍ଦନ ଅଭିନନ୍ଦନ। ଆଚ୍ଛା, ଯାହା ବି ହୋଇଯାଉ, ନିଜର ସ୍ୱମାନର ଆସନ ଉପରେ ସର୍ବଦା ଏକାଗ୍ର ରୁହ, ପଟ ସେପଟ ହୁଅ ନାହିଁ। କେବେ କେଉଁ ଆସନ, କେବେ କେଉଁ ଆସନ, ଏପରି ନୁହେଁ। ନିଜର ସ୍ୱମାନର ଆସନ ଉପରେ ଏକାଗ୍ର ରୁହ ଏବଂ ଏକାଗ୍ରତାର ଆସନ ଉପରେ ବସି ଯଦି କୌଣସି କଥା ଆସୁଛି, ତାକୁ କାର୍ଟୁନ୍ ଶୋ ଭଳି ଅନୁଭବ କର। ଭାବ ଏହା କାର୍ଟୁନ୍ ଶୋ ଚାଲୁଛି। ଯଦି ବାଘ ଆସୁଛି ବା ଛେଳି ଆସୁଛି ବା ବିଛା ଆସୁଛି ବା ଝିଟିପିଟି ଆସୁଛି, ତେବେ ଏହା ଖରାପ କାର୍ଟୁନ୍ ଶୋ ଚାଲିଛି। କିନ୍ତୁ ନିଜର ସିଟ୍ ଉପରୁ କେବେ ବି ଅଫ୍ସେଟ୍ ହୁଅ ନାହିଁ, ତେବେ ମଜା ଲାଗିବ। ଆଚ୍ଛା, ଚାରିଆଡ଼ର ରାଜଦୁଲାର ପିଲାମାନଙ୍କୁ, ସମସ୍ତ ସ୍ନେହୀ ସହଯୋଗୀ ତଥା ବାବାଙ୍କ ସହିତ ସମାନ ହେଉଥିବା ପିଲାମାନଙ୍କୁ, ସର୍ବଦା ନିଜର ଶ୍ରେଷ୍ଠ ସ୍ୱଭାବ ଏବଂ ସଂସ୍କାରକୁ ସ୍ୱରୂପରେ ପ୍ରକାଶିତ କରୁଥିବା ପିଲାମାନଙ୍କୁ, ସର୍ବଦା ସୁଖ ଦେଉଥିବା ଏବଂ ସ୍ନେହ ଦେଉଥିବା ପିଲାମାନଙ୍କୁ, ସର୍ବଦା ସନ୍ତୁଷ୍ଟମଣି ହୋଇ ସନ୍ତୁଷ୍ଟତାର କିରଣ ବିଚ୍ଛୁରିତ କରୁଥିବା ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ବାପଦାଦାଙ୍କୁ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ନମସ୍ତେ ନମସ୍ତେ ବାବା। ବାବାଙ୍କର ବରଦାନ, ଶୁଭଚିନ୍ତନ ଏବଂ ଶୁଭଚିନ୍ତକ ସ୍ଥିତିର ଅନୁଭବ ଦ୍ୱାରା ବ୍ରହ୍ମା ବାବାଙ୍କ ସମାନ ମାଷ୍ଟର ଦାତା ହୁଅ। ଶୁଭଚିନ୍ତନ ଏବଂ ଶୁଭଚିନ୍ତକ ସ୍ଥିତିର ଅନୁଭବ ଦ୍ୱାରା ବ୍ରହ୍ମା ବାବାଙ୍କ ସମାନ ମାଷ୍ଟର ଦାତା ହୁଅ। ବ୍ରହ୍ମା ବାବାଙ୍କ ସମାନ ମାଷ୍ଟର ଦାତା ହେବା ପାଇଁ ଈର୍ଷା, ଘୃଣା ଏବଂ ପରିହାସ କରିବା, ଏହି ତିନୋଟି କଥାରୁ ମୁକ୍ତ ରହି ସମସ୍ତଙ୍କ ପ୍ରତି ଶୁଭଚିନ୍ତକ ହୁଅ ଏବଂ ଶୁଭଚିନ୍ତନ ସ୍ଥିତିର ଅନୁଭବ କର। କାହିଁକିନା ଯାହା ଭିତରେ ଈର୍ଷାର ଅଗ୍ନି ରହିଥାଏ, ସେ ନିଜେ ମଧ୍ୟ ଜଳୁଥାଏ ଏବଂ ଅନ୍ୟକୁ ମଧ୍ୟ ଦୁଃଖୀ କରିଥାଏ। ଘୃଣା କରିବାବାଲା ନିଜେ ମଧ୍ୟ ତଳକୁ ଖସିଥାଏ ଏବଂ ଅନ୍ୟମାନଙ୍କୁ ମଧ୍ୟ ତଳକୁ ଟାଣିଥାଏ, ଏବଂ ହସ ମଜାରେ ମଧ୍ୟ ପରିହାସ କରୁଥିବା ବ୍ୟକ୍ତି ଅନ୍ୟ ଆତ୍ମାକୁ ଶକ୍ତିହୀନ କରି ଦୁଃଖୀ କରିଥାଏ। ସେଥିପାଇଁ ଏହି ତିନୋଟି ଯାକ କଥାରୁ ମୁକ୍ତ ରହି ଶୁଭଚିନ୍ତନ ସ୍ଥିତିର ଅନୁଭବ ଦ୍ୱାରା ଦାତାଙ୍କର ସନ୍ତାନ ମାଷ୍ଟର ଦାତା ହୁଅ। ଆଜିର ସ୍ଲୋଗାନ, ମନ ବୁଦ୍ଧି ଏବଂ ସଂସ୍କାର ଉପରେ ସମ୍ପୂର୍ଣ୍ଣ ରାଜ୍ୟ କରୁଥିବା ସ୍ୱରାଜ୍ୟ ଅଧିକାରୀ ହୁଅ। ମନ ବୁଦ୍ଧି ଏବଂ ସଂସ୍କାର ଉପରେ ସମ୍ପୂର୍ଣ୍ଣ ରାଜ୍ୟ କରୁଥିବା ସ୍ୱରାଜ୍ୟ ଅଧିକାରୀ ହୁଅ। ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। ଆଜି 5 ତାରିଖ ତୁମେ ବ୍ରାହ୍ମଣ ପିଲାମାନେ କଳ୍ପ ବୃକ୍ଷର କାଣ୍ଡ ଅଟ। କାଣ୍ଡ ଦ୍ୱାରା ହିଁ ସାରା ବୃକ୍ଷକୁ ଶକ୍ତି ପ୍ରାପ୍ତ ହୋଇଥାଏ। ତେଣୁ ଏବେ ବିଶ୍ୱକୁ ସକାଶ ଦେବାର ସେବା କର। ଯଦି 20ଟି ସେଣ୍ଟର ବା 30ଟି ସେଣ୍ଟର ବା 200-250 ସେଣ୍ଟର ବା ନିଜର ଜୋନ୍ କଥା ବୁଦ୍ଧିରେ ରହିବ ତେବେ ବେହଦ ବିଶ୍ୱକୁ ସକାଶ ଦେଇପାରିବ ନାହିଁ। ସେଥିପାଇଁ ହଦ ଅର୍ଥାତ୍ ସୀମା ଭିତରୁ ବାହାରି ଆସି ଏବଂ ବେହଦର ସେବା କରିବାର ପାଠ ଆରମ୍ଭ କର। ବେହଦର କଥା ସ୍ମୃତିରେ ରହିଲେ ହଦର ଛୋଟମୋଟ କଥାଗୁଡ଼ିକ ଆପେ ଆପେ ସମାପ୍ତ ହୋଇଯିବ। ତେବେ ବେହଦର ସକାଶ ଦ୍ୱାରା ପରିବର୍ତ୍ତନ ହେବା ଏହା ହିଁ ହେଉଛି ତୀବ୍ର ଗତିରେ ସେବା କରିବାର ପରିଣାମ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।